ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭାରେ 2025-26 ଆର୍ଥିକ ବର୍ଷ ଲାଗି 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। କୃଷି କ୍ଷେତ୍ରର ବିକାଶ ପାଇଁ ଖର୍ଚ୍ଚ ହେବ 37,800 କୋଟି। 177 ବ୍ଲକକୁ ସମ୍ପ୍ରସାରିତ ହେବ ଶ୍ରୀ ଅନ୍ନ ଯୋଜନା। ରାଜ୍ୟରେ ସ୍ଥାପନ ହେବ 45,000 ଶିଶୁବାଟିକା, କାର୍ଯ୍ୟକାରୀ ହେବ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା। ବଜେଟ୍ରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ 4,479 କୋଟି ଟଙ୍କା ବ୍ୟୟ ଅଟକଳ। ସୁଭଦ୍ରା ଯୋଜନାରେ ଖର୍ଚ୍ଚ ହେବ 10,145 କୋଟି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ ଏବଂ ରାଜ୍ୟରେ ଆସନ୍ତା ବୁଧବାରଠାରୁ ବର୍ଷା ସମ୍ଭାବନା। 7 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସପ୍ତଦଶ ବିଧାନସଭା ଅଧିବେଶନରେ ଆଜି 2025-26 ଆର୍ଥିକ ବର୍ଷ ଲାଗି ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଥର 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ବଜେଟ୍ରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ଏଥିପାଇଁ 37,800 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି, ଯାହା ଗତବର୍ଷ ତୁଳନାରେ 12% ଅଧିକ। ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ 2,020 କୋଟି, ଫସଲ ବିବିଧତାର ପ୍ରସାର ପାଇଁ 695 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମିଲେଟ୍ ଶ୍ରୀ ଅନ୍ନ ଯୋଜନା 177 ବ୍ଲକକୁ ସମ୍ପ୍ରସାରିତ କରାଯାଇଛି। ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ 4,290 ଟଙ୍କାରୁ ବୃଦ୍ଧି ପାଇଁ 4,490 ଟଙ୍କା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2025-26 ବର୍ଷରେ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକ କୃଷି ଋଣ ପ୍ରଦାନ କରିବାର ସକ୍ଷମ କରିବା ପାଇଁ ସରକାର 150 କୋଟି ଟଙ୍କାର ଅଂଶଧନ ପୁଞ୍ଜି ସହାୟତା ପ୍ରଦାନ କରିବେ। କୃଷି ଆମ ଅର୍ଥନୀତିର ଜୀବନରେଖା, ଆମର ଖାଦ୍ୟ ସୁରକ୍ଷା ଏବଂ ଦେଶର ସମୃଦ୍ଧି ପାଇଁ କୃଷକମାନେ ଅହରହ ସେମାନଙ୍କର ଶ୍ୱେତ ଏବଂ ରକ୍ତ ଦେଇ ଚାଲିଛନ୍ତି। ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅବଦାନକୁ ଗଭୀର ପ୍ରଶଂସା କରି ମୁଁ ଏହି କୃଷି ବଜେଟ୍କୁ ଆମ ରାଜ୍ୟର କୃଷକ ସମୁଦାୟକୁ ସମର୍ପିତ କରୁଛି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 650 କୋଟି, ସମୃଦ୍ଧ କୃଷକ ଯୋଜନାରେ 6,000 କୋଟି ଟଙ୍କା ଖର୍ଚ୍ଚ ହେବ। ଆନ୍ତଃରାଜ୍ୟ ସଂଯୋଗ ନବୀକରଣ ଯୋଜନା, ମହାନଦୀ ନଦୀକୂଳ ବିକାଶ, ପୁରୁଣା ଡ୍ୟାମ୍ର ପୁନରୁଦ୍ଧାର, ଚେକ୍ ଡ୍ୟାମ୍ ନିର୍ମାଣ, ଆଦିବାସୀ ଅଞ୍ଚଳରେ ଜଳସେଚନକୁ ଚଳିତ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶିକ୍ଷାର ବିକାଶ ପାଇଁ 31,000 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ 45,000 ଶିଶୁବାଟିକା, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଆତିଥ୍ୟ ବିଦ୍ୟାଳୟ, ପଞ୍ଚସଖା ଶିକ୍ଷାସେତୁ ଅଭିଯାନ, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ କରିବା ପାଇଁ ମଧ୍ୟ ବ୍ୟୟ ବରାଦ ହୋଇଛି। ଦକ୍ଷତା ବିକାଶ ପାଇଁ ନୂଆ ଓଡ଼ିଶା ଯୋଜନାରେ 135 କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀ ମାଝୀ କହିଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ବ୍ୟୟ ବରାଦ ହୋଇଛି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 4,479 କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 2,091 କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ 3,881 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ କର୍କଟ ରୋଗର ଚିକିତ୍ସା ପାଇଁ 211 କୋଟି, ମୋବାଇଲ୍ ହେଲ୍ଥ ୟୁନିଟ୍ ସ୍ଥାପନ ପାଇଁ 26 କୋଟି ଟଙ୍କା ଖର୍ଚ୍ଚ ହେବ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ 1,909 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗି 146 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ଗୋମାତା ଯୋଜନାରେ 46 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟ୍ରେ ପରିବହନ ବ୍ୟବସ୍ଥାର ବିକାଶ ପାଇଁ 1,085 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ରାଜପଥକୁ 4 ଲେନ୍ ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ନୂତନ ଭାବେ 3,000 କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ 6,502 କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ବ୍ରହ୍ମପୁର ଜୟପୁର ରାସ୍ତାକୁ 6 ଲେନ୍ ବିଶିଷ୍ଟ କରାଯିବା ସହ ମାଲକାନଗିରିର ମୋଟୁରୁ ମୟୂରଭଞ୍ଜ ଜିଲ୍ଲା ତିରିଙ୍କୁ ସଂଯୋଗ କରୁଥିବା ରାସ୍ତାକୁ ଏକ୍ସପ୍ରେସ୍ ୱେ କରାଯିବ। ଭୁବନେଶ୍ୱର ପରିବହନ ବ୍ୟବସ୍ଥା ପାଇଁ 13,000 କୋଟି ଟଙ୍କା ବରାଦ କରାଯାଇଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ 3,470 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି। ଚଳିତ ବଜେଟ୍ରେ ନୂଆକରି ଶ୍ରୀଜଗନ୍ନାଥ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି। ସଦର ମହକୁମାରେ ଶ୍ରଦ୍ଧାଳୁମାନେ ମାଗଣାରେ ବସ୍ରେ ଯାଇ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ 1,085 କୋଟି, ରାଜ୍ୟରେ 133 ବସ୍ଷ୍ଟାଣ୍ଡର ନବୀକରଣ ପାଇଁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ 1,266 କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସ୍ୱତନ୍ତ୍ର ରୁଟ୍ରେ ମହିଳାମାନଙ୍କ ପାଇଁ ବସ୍ ସେବା ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବନ୍ଦରଗୁଡ଼ିକର ବିକାଶ ପାଇଁ 1,700 କୋଟି ଏବଂ ବିମାନ ବନ୍ଦରଗୁଡ଼ିକର ବିକାଶ ପାଇଁ 382 କୋଟି ଟଙ୍କା ଖର୍ଚ୍ଚ ହେବ। ସମୃଦ୍ଧ ସହର ଯୋଜନାରେ ସହରଗୁଡ଼ିକର ବିକାଶ ପାଇଁ 408 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଜୀବନ ମିଶନ ଜରିଆରେ 7,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ବସୁଧା ଯୋଜନା ପାଇଁ ଚଳିତ ବଜେଟ୍ରେ 1,600 କୋଟି ଟଙ୍କା ମଞ୍ଜୁର ହୋଇଛି। ଅକ୍ଷୟ ଶକ୍ତି ଯୋଜନା ବାବଦରେ 890 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା ପାଇଁ 100 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଅନ୍ତୋଦୟ ଯୋଜନା ପାଇଁ ବଜେଟ୍ରେ 7,550 କୋଟି ଟଙ୍କା, ପିଏମ୍ ଜନ୍ମନ ଯୋଜନାରେ 200 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5,00,000 ବାସଗୃହ ନିର୍ମାଣ କରାଯିବାକୁ ଯୋଜନା ରଖାଯାଇଛି। ସେହିଭଳି ସହରରେ 27,000 ଗୃହ ନିର୍ମାଣ ପାଇଁ 795 କୋଟି ଟଙ୍କା ଖର୍ଚ୍ଚ ହେବ। ବଜେଟ୍ରେ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସୁଭଦ୍ରା ଯୋଜନାରେ 10,145 କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ 526 କୋଟି, ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ 502 କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବୀମା ଯୋଜନାରେ 12 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ପାଇଁ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାର ଘୋଷଣା କରାଯାଇଛି। ସେହିଭଳି ଆମ କୁନି ପିଲା ଅଭିଯାନରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ 8 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମେ ଏହି ବଜେଟ୍ରେ ସମୃଦ୍ଧ ଓଡ଼ିଶା 2036ର ଭିତ୍ତି ସ୍ଥାପନ କରୁଛୁ, ଯାହା ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶାର ପରିକଳ୍ପନା। ଆମ ପାଇଁ ସମୃଦ୍ଧି କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ନିଯୁକ୍ତି ସୃଷ୍ଟି, ସାମଗ୍ରିକ ବିକାଶ ଏବଂ ସମାନ ସୁଯୋଗର ପ୍ରତୀକ। ଏହି ପରିକଳ୍ପନାକୁ ବାସ୍ତବରେ ପୂରଣ କରିବା ପାଇଁ ଆମେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜିନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡ଼ା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ। ଏହି ବଜେଟ୍ କେବଳ କିଛି ସଂଖ୍ୟାରେ ଉପସ୍ଥାପନା ନୁହେଁ, ବରଂ ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ।
ବଜେଟ୍ରେ କ୍ରୀଡ଼ାର ବିକାଶ ପାଇଁ 4,124 କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପର୍ଯ୍ୟଟନର ବିକାଶ ପାଇଁ 820 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଶିବିରରେ 22 ଅଭିଯୋଗର ଶୁଣାଣି କରି ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 102 ଅଭିଯୋଗର ଶୁଣାଣି କରି 3 ଜଣଙ୍କୁ 16,000 ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଅନୁଷ୍ଠିତ ଶିବିରରେ 8 ଅଭିଯୋଗର ତ୍ୱରିତ ସମାଧାନ କରାଯିବା ସହ ଜଣେ ଭିନ୍ନକ୍ଷମଙ୍କୁ 3-ଚକିଆ ସାଇକେଲ ଦିଆଯାଇଥିଲା। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଜିଲ୍ଲାପାଳ 8 ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତରେ ଅନୁଷ୍ଠିତ ଶିବିରରେ ମୋଟ 48 ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 40 ଅଭିଯୋଗର ସମାଧାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲିରେ 64 ଅଭିଯୋଗର ଶୁଣାଣି କରାଯାଇ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ଲୈକେରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 10 ଅଭିଯୋଗର ତ୍ୱରିତ ସମାଧାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଶିବିରରେ 64 ଅଭିଯୋଗର ଶୁଣାଣି କରାଯାଇଥିଲା। ସମ୍ବଲପୁର ଜୁଜୁମରା ବ୍ଲକ ଏବଂ ଢେଙ୍କାନାଳ ଜିଲ୍ଲାର ନିହାଲ ପ୍ରସାଦ ଗ୍ରାମ ପଞ୍ଚାୟତରେ ଜନଶୁଣାଣି ହୋଇଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିରେ 2025-26 ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ଆଜିଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର ପ୍ରସ୍ତାବ ଉପରେ ଜନଶୁଣାଣି ଆରମ୍ଭ ହୋଇଛି। ସୂଚନା ଅନୁସାରେ ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ଦର 54 ପଇସା ବଢ଼ାଇବା ପାଇଁ ଗ୍ରୀଡ଼କୋ ପକ୍ଷରୁ ଓଇଆର୍ସିଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଆସନ୍ତା ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆଜି ରାଜ୍ୟର 37 ସହରର ଦିନର ତାପମାତ୍ରା 30 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବିଧାନସଭାରେ 2025-26 ଆର୍ଥିକ ବର୍ଷ ଲାଗି 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। କୃଷି କ୍ଷେତ୍ରର ବିକାଶ ପାଇଁ ଖର୍ଚ୍ଚ ହେବ 37,800 କୋଟି, 177 ବ୍ଲକକୁ ସମ୍ପ୍ରସାରିତ ହେବ ଶ୍ରୀ ଅନ୍ନ ଯୋଜନା। ବଜେଟ୍ରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ 4,479 କୋଟି ଟଙ୍କା ବ୍ୟୟ ଅଟକଳ। ସୁଭଦ୍ରା ଯୋଜନାରେ ଖର୍ଚ୍ଚ ହେବ 10,145 କୋଟି। ଏବଂ ରାଜ୍ୟରେ ଆସନ୍ତା ବୁଧବାରଠାରୁ ବର୍ଷା ସମ୍ଭାବନା 7 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।